श्रीमद् भगवद्गीता एकादश अध्याय श्लोकं नव संजय उवाच एवं उक्त्वा ततो राजन् महायोगेश्वरो हरिः दर्शयामास पार्थाय परमं रूपमहेश्वरं एवं उक्त्वा ततो राजन् महायोगेश्वरो हरिः दर्शयामास पार्थाय परमं रूपमहेश्वरं अन्याय उवाच एवमुक्त्वा ततो राजन् महायोगेश्वरो हरिः दर्शयामास पार्थाय परमं रूपमहेश्वरं संजय उवाच एवमुक्त्वा ततो राजन् महायोगेश्वरो हरिः दर्शयामास पार्थाय परमं रूपमहेश्वरं संजय उवाच एवमुक्त्वा ततो राजन् महायोगेश्वरो हरिः दर्शयामास पार्थाय परमं रूपमहेश्वरं सर्वं संजय उवाच संजय कहिले एवं एकरी उक्त्वा कहि ततः तत्परि राजन् हे राजन् महायोगेश्वर अत्यंत शक्तिशाली योगी हरि परम पुरुष भगवान श्री कृष्ण दर्शयामास देखाइले पार्थाय अर्जुन को परमं दिव्य रूपं विश्वरूप ऐश्वरम ऐश्वर्य श्लोक अनुवाद संजय कहले हे राजन यहीपर कही महाजोगेश्वर परम पुरुष भगवान अर्जुन को तांकर विश्वरूप देखाइले इतने कौन सी भावार्थ नहीं परवर्ती श्लोक पाठ करवा अनेक वक्र नयन अनेकाद्भुत दर्शनम अनेक दिव्याभरण दिव्यो नेकाद्युतायुधम अर्थात दिव्यमालांबरम दिव्यगंधानुलेपनम सर्वाश्चर्यमयं देवं अनंतं विश्वतोमुखम् अर्थात अर्जुन विश्वरूपरे अनंत मुख एवं अनंत चक्षु विवार देखिले यह अत्यंत आश्चर्यजनक रूपटि विभिन्न दिव्य एवं सुंदर उज्ज्वल अलंकार आवश्यक होता एवं विभिन्न पोशाक द्वारा आवृत होता से सुंदर चमत्कार माला धारण करते एवं विभिन्न प्रकार सुगंध शरीर में लिपा होता सबु अति चमत्कार देखा जाता एवं सबु अनंत एवं सर्व परिव्यापक होता अर्जुन यह देखिले कहते ये दुईट श्लोक सूचित हो भगवान हाथ गोड़ और मुख आदि सीमा नहीं ये सब समग्र ब्रह्मांड में परिव्याप्त हो अनंत अटे भगवान कृपार अर्जुन गोटे स्थान में बस ये सब देखिपारे यह कृष्ण अत्यंत शक्ति जो ही संभवपर अटे ज्ञान चक्षुर्मृतंगेना तस्वीन कृष्ण आज आम यही भगवदगीता एकादश अध्याय विश्वरूप विश्वरूप दर्शन विषय पाठ करवा तेणु ये एकादश अध्याय सात रु बार ये छटी अध्याय भक्ति विषय आप श्रवण करेंगे ପ୍ରଥମାଧ୍ୟାୟରୁ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ଭଗବଦ୍ଗୀତାରେ ଏ ଛଅଟି ଅଧ୍ୟାୟରେ ବିଶେଷତଃ କର୍ମଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି। 7-12 ଏଇ ଯେଉଁ 6 ଅଧ୍ୟାୟରେ ଭକ୍ତିଯୋଗ ବିଷୟରେ ବର୍ଣ୍ଣନା କରାଯିବ ଏବଂ 13-18 ଏଇ 6 ଅଧ୍ୟାୟରେ ଜ୍ଞାନଯୋଗ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଏ ଆଚାର୍ଯ୍ୟମାନେ ଏଇ ଭଗବଦ୍ଗୀତାରେ ଯେଉଁ 18 ଅଧ୍ୟାୟ ଅଛନ୍ତି ତାକୁ ଏହିଭଳି ଭାବରେ ବିଭକ୍ତ କରିଛନ୍ତି। ପ୍ରଥମ 6 ଅଧ୍ୟାୟକୁ କର୍ମଯୋଗ, ମଧ୍ୟମ ଯେଉଁ 6 ଅଧ୍ୟାୟ ରହିଲା ତାକୁ ଭକ୍ତିଯୋଗ, ଏବଂ ଅନ୍ତିମରେ ଯେଉଁ 6 ଅଧ୍ୟାୟ ରହିଲା ତାକୁ ଜ୍ଞାନଯୋଗ ବୋଲି କହିଛନ୍ତି। ତେଣୁ ଇଏ ଯେଉଁ 21 ଅଧ୍ୟାୟ ପୂର୍ବରୁ ଭଗବାନ 10 ଅଧ୍ୟାୟରେ ତାଙ୍କର ବିଭୂତି ବିଷୟରେ ବର୍ଣ୍ଣନା କଲେ, କାହିଁକି ନା ଭଗବାନ ତାଙ୍କର ବିଭୂତି ବିଷୟରେ 7 ଅଧ୍ୟାୟରୁ କହିଚାଲିଛନ୍ତି। ତାଙ୍କର ବିଭିନ୍ନ ପ୍ରକାର ବିଭୂତି ରହିଛି, ରସମ ଅସୁକମ ଦେୟ ପ୍ରଭାସ ସୂର୍ଯ୍ୟ, ଏସବୁ ଭଗବାନଙ୍କର ବିଭୂତି, ଯାହା ଆମେ ଦେଖୁଛୁ ସବୁ ଭଗବାନଙ୍କର ବିଭୂତି। ତେଣୁ 10 ଅଧ୍ୟାୟରେ ଭଗବାନ ଯେତେବେଳେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ଭଗବାନ ତାଙ୍କର ବିଭୂତି ବିଷୟରେ, କିନ୍ତୁ 10 ଅଧ୍ୟାୟରେ ଅର୍ଜୁନ ଚାହିଁଲେ ପ୍ରଭୁ ଏଇ ଯେଉଁ ଆପଣଙ୍କର ବିଭୂତି ବିଷୟରେ ଆପଣ କହୁଛନ୍ତି ଏଇଟାକୁ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ବିସ୍ତାରଣାତ୍ମକ ଯୋଗ ବିଭୂତିଙ୍କ ଜନାର୍ଦ୍ଦନ ଭୂୟ କଥାର ତୃପ୍ତି ଶୁଣନ୍ତୁ ନାସ୍ମି ଅନୁତମ। ଆପଣଙ୍କର ଯେଉଁ ବିଭୂତି ବା ଯୋଗ ବିଷୟରେ ଯେଉଁ ବର୍ଣ୍ଣନା କରୁଛନ୍ତି ଏଇଟାକୁ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। କିଭଳି ମୁଁ ସବୁବେଳେ ଆପଣଙ୍କୁ ଏଇଭଳି ସ୍ମରଣ କରିପାରିବି, କେସ୍ କେସ୍ ତ ଭାବୁଛି ଚିନ୍ତୁଛି ଭଗବାନ ମାୟା, ମୁଁ ସବୁବେଳେ କେମିତି ଆପଣଙ୍କୁ ସ୍ମରଣ କରିପାରିବି। ତେଣୁ ଆପଣଙ୍କର ବିଭୂତିକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଭଗବାନ 10 ଅଧ୍ୟାୟରେ ତାଙ୍କର ବିଭୂତି ଯୋଗ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ କହୁଛନ୍ତି ପ୍ରକୃତରେ ଯଦି ବିସ୍ତାର ଭାବରେ ବର୍ଣ୍ଣନା କରାଯିବ ତାହେଲେ ଶେଷ ହେବ ନାହିଁ, କାରଣ ଭଗବାନଙ୍କର ବିଭୂତି ଏତେ ରହିଛି, ଅନନ୍ତ ବିଭୂତି ରହିଛି। ନା ତୋସ୍ତି ମମ ଦିବ୍ୟାନାଂ ବିଭୂତିନାଂ ଚ ପରନ୍ତବ ଏସବୁ ଯୁକ୍ତ ପ୍ରକୃତ ବିଭୂତି ବିଭୂତରୁ ମୟା। ଭଗବାନଙ୍କର ଯଦି ବିଭୂତି ବିଷୟରେ ବର୍ଣ୍ଣନା କରାଯିବ ତାହାର ଅନ୍ତ ନାହିଁ, ନା ତୋସ୍ତି ମମ ଦିବ୍ୟାନାଂ ବିଭୂତିନାଂ ଚ ପରନ୍ତବ। କିନ୍ତୁ ସଂକ୍ଷେପରେ ଭଗବଦ୍ଗୀତା 10 ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ବିଷୟରେ ବର୍ଣ୍ଣନା କଲେ, ତେଣୁ ଏ ବିଭୂତି ବିଷୟରେ ଶ୍ରବଣ କରି ଅର୍ଜୁନ 21 ଅଧ୍ୟାୟରେ ଭଗବାନ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଆପଣ ଯେଉଁ ସବୁ ବିଭୂତି ବିଷୟରେ ବର୍ଣ୍ଣନା କଲେ ଏ କିଛି ସବୁ ବିଭୂତିକୁ ମୁଁ ଦର୍ଶନ କରିବା ପାଇଁ ଚାହୁଁଛି। ସେଇ ଯେଉଁ ବିଭୂତିକୁ ମୁଁ ତାକୁ ଦର୍ଶନ ଏ 21 ଅଧ୍ୟାୟ ଶେଷ ବର୍ଣ୍ଣନା କରାଯାଏ, କାରଣ ଇଏ ହେଉଛି ଏବଂ ଏଇଟା ଯଥାର୍ଥ ତମାତ୍ମା ପରମେଶ୍ୱର ଦ୍ରଷ୍ଟୁମ୍ ଇଚ୍ଛାମିତ ରୂପମ ଐଶ୍ୱରମ ପୁରୁଷୋତ୍ତମ। ପ୍ରଭୁ ଆପଣ ଯେଉଁ ଆପଣ ବିଭୂତି ବିଷୟରେ କହିଲେ, ଆପଣଙ୍କର ଶକ୍ତି ବିଷୟରେ କହିଲେ, ଏସବୁକୁ ମୁଁ ଦେଖିବା ପାଇଁ ଚାହୁଁଛି। ଜଣେ ଥିଓରିଟିକାଲି ବହୁତ କଥା କହିଦେଇପାରେ କିନ୍ତୁ ପ୍ରାକ୍ଟିକାଲି ସେଇଟା କରିବାର ଅଛି। ତେଣୁ ଭବିଷ୍ୟତରେ ପ୍ରଭୁପାଦ ମହାରାଜ କହିଛନ୍ତି ଅର୍ଜୁନ କାହିଁକି ଚାହିଁବେ ଦର୍ଶନ କରିବା ପାଇଁ, ନା ଭବିଷ୍ୟତରେ ବହୁତ ଲୋକ ଆସିବେ ସେ କହିବେ ମୁଁ ଭଗବାନ। ତେଣୁ ଯିଏ ଭଗବାନ ହେବେ ଅନ୍ତ ଲୋକେ ସେ ନିଜର ବିଶ୍ୱରୂପକୁ ଦେଖେଇବେ, ବିଶ୍ୱରୂପକୁ ଦେଖେଇଲେ ଆମେ ଜାଣିବା ଯାଉ ସେ ଭଗବାନ। ଖାଲି କଥାରେ କହିଦେଲେ ମୁଁ ଅମୁକ ମୁଁ ସମୁକ ମୁଁ ସମୁକ ବୋଲି କହିଦେଲେ ଖାଲି କଥାରେ ହେବ ନାହିଁ, ପ୍ରାକ୍ଟିକାଲି ଦେଖିବାକୁ ପଡ଼ିବ, ପ୍ରକୃତରେ ଦେଖା ମୁଁ ଏଇଭଳି ଭାବରେ ଭଗବାନ ଦେଖେଇବେ, ତାଙ୍କ ବିଶ୍ୱରୂପକୁ ଦେଖେଇବେ। ତେଣୁ ପ୍ରକୃତରେ ବିଶ୍ୱରୂପ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏ ବିଶ୍ୱରୂପକୁ ଦେଖିବା ପାଇଁ ଆଗ୍ରହ ନୁହନ୍ତି, ଆଗ୍ରହ ହେବେ ନାହିଁ। ସେଥିପାଇଁ ଅର୍ଜୁନ ଅନ୍ତିମରେ ପ୍ରଭୁଙ୍କୁ ପ୍ରାର୍ଥନା କରି ପ୍ରଭୁ ଆପଣଙ୍କର ସେଇ ସୌମ୍ୟ ରୂପକୁ ମୋତେ ପ୍ରଦର୍ଶନ କରାନ୍ତୁ, ଏଇ ଯେଉଁ ରୂପ ଦେଖି ମୁଁ ଭୟ କରିଯାଉଛି, ଏ ଯେଉଁ ବିରାଟ ରୂପ ଦେଖି ମୁଁ ଭୟ କରିଯାଉଛି। ଆମେ ଜଣେ ଆଚାର୍ଯ୍ୟ ଟିକାରେ କହିଛନ୍ତି ବିଷ୍ଣୁ ବଳଦେବ ଦର୍ଶନ ତାଙ୍କର ଟିକାରେ କହିଛନ୍ତି ଭଗବାନ ଚାହିଁଲେ ଅର୍ଜୁନ ଚାହିଁଲେ କେବଳ ଦର୍ଶନ କରିବା ପାଇଁ, ମନ୍ୟସେ ଚକ୍ୟାଂ ମୟା ଦର୍ଶନ ଦେଖି ପ୍ରଭୁ ଯୋଗେଶ୍ୱର ତତ୍ମେତାଂ ଦର୍ଶିଆ ମାମ ଅଭ୍ୟାନ। ଭଗବାନ ପ୍ରାର୍ଥନା କରି ପ୍ରଭୁ ମୋତେ ମୁଁ ଦେଖିବା ପାଇଁ ମୋତେ ଯଦି ଚାହୁଁଛନ୍ତି ତାହେଲେ ମୋତେ ଦେଖାନ୍ତୁ। ତେଣୁ ଭଗବାନ ତାଙ୍କୁ ଦେଖେଇଲେ, ଭଗବାନ ବିଶ୍ୱରୂପ ଦେଖେଇଲେ। কিন্তু দিব্য চক্ষু দেনে, কিন্তু দিব্য মন প্রদান করি না, দিব্য মন প্রদান করি না, সেদিন ভয় করি গেলে অর্জুন। তেমন এই যে রূপ দেখি অন্তরে সে কৌশল প্রভু আপনার সেই সঙ্গে রূপ দেখা চাহুন। তেমনি যে ভগবান ভক্ত সে দিব্য রূপ প্রতি আগ্রহ নথা, এই যে বিশ্ব রূপ প্রতি আগ্রহ নথাই, তাঁর আগ্রহ নথায়। ভাগবত এত সুখদেব গোস্বামী পরিকীর্ত মহারাজ ভাগবত কথা কৌশল দ্বিতীয় স্কন্ধ দ্বিতীয় অধ্যায়ে ভগবান এই বিশ্ব রূপ বিষয়ে বর্ণনা করছেন। এই প্রকৃতির বিশ্ব হচ্ছে ভগবান রূপ। এই বিশ্ব আমি যা সব দেখি যে এই বিশ্ব বিষয়ে তো আমার খুব কম ধারণা রয়েছে, কিন্তু যে বিশ্ব বিষয়ে জাঁছেন সে যেমন আমার শাস্ত্রে বর্ণনা করা যাই চৌদটি ভুবন রয়েছে, পৃথিবী হচ্ছে মধ্যে রয়েছে, তা উপরে ছটি লোক রয়েছে, ভুবন লোক, স্বর্গ লোক, মর্তলোক, মহৎলোক, জনলোক, তপলোক এবং অন্তিমে সত্যলোক বা ব্রহ্মাঙ্কর লোক। এবং সেইভাবে ভাবে পৃথিবীর তলে আহরি সাতটি লোক রয়েছে, অতল, বিতল, সুতল, তলাতল, মাইতল, রসাতল এবং পাতাল, এইভাবে সাতটি আপরে সাতটি চৌদটি লোক যে রয়েছে, এ ভগবান শক্তি, ভগবান রূপ, এ সব কিছু ভগবান রূপ। তেমন যে ভগবান ভক্ত নুহতি সে এইসব রূপ প্রতি আকৃষ্ট হুম, সে চিন্তা করে পাতে না যে ভগবান গোটে সুন্দর রূপ রয়েছে, সচিদানন্দ শরীর রয়েছে, এটা সে বুঝিপারতে না। তেমন প্রাথমিক স্তরের যে নূতন ভক্ত সে এই ভগবান বিশ্ব রূপ বিষয়ে জ্ঞান প্রদান করে, ভগবান এভাবে বিরাট মহৎপুরুষ সে মহৎ বিরাট, তেমন এই বিরাট রূপকে প্রদর্শন করা যায়। পরীক্ষিত মহারাজ সুখদেব গোস্বামী সেই প্রথমে ভগবান এই বিরাট রূপ দেখিয়েছিলেন। কিন্তু যা হোক, তেমন যেতবে অর্জুন ভগবান প্রার্থনা কলে, প্রভু আপনার মধ্যে যে কহিলেন এবং বিগত যথার্থ পরমাত্মা পরমেশ্বর দ্রষ্টুম ইচ্ছা যে রূপ ঐশ্বর পরমেশ্বর, প্রভু আপনার যে বিভূতি বিষয়ে কহিলেন সে বিভূতি দেখা চাহুন। যদি আপনার ভাবছেন যে মু দেখা যোগ্য তাহলে সে রূপ দেখা। তেম একথা যেতবে অর্জুন কহিলেন বর্তমান সঞ্জয় একথা কৌশল ধূতরাষ্ট্রকে, সঞ্জয় যদিও সেটি না সে রয়েছেন কুরুক্ষেত্রে, যুদ্ধ হচ্ছে সে রয়েছেন হস্তিনাপুরের, যুদ্ধ হচ্ছে কুরুক্ষেত্রে, বহু দূর বাট, অনেক দূর বাট সেটি। কিন্তু সঞ্জয় মধ্যে দিব্য চক্ষু প্রাপ্ত হয়েছে, যে চক্ষু বর্তমান ভগবান দেলে অর্জুনকে, অর্জুন ভগবান কে অর্জুন তুমি তোমার এই চক্ষু সাহায্যে মধ্যে দেখিপার না, এই রূপকে দেখিপার না, তেমন মু তোমাকে দিব্য চক্ষু প্রদান করছি, দিব্য ন তোমার শক্য সে দর্শন মাননীয় সুচক্ষুতা, তোমার এই নিজ চক্ষু সাহায্যে মোটর এই রূপকে দেখিপার না, তেমন দিব্যম দদামি চক্ষু পশ্চিমে যুগমেশ্বরম, মু তোমাকে দিব্য চক্ষু প্রদান করছি। প্রভুপাদ মহারাজ কহতি এই দিব্য চক্ষুটা কিভাবে, দিব্য চক্ষু নুহ যে শহেটা আখি মিলিব, শহেটা চক্ষু হয়েছিল বা হাজার চক্ষু হয়েছিল না, সেই দুইটি চক্ষু রয়েছে, কিন্তু তাদের সেইভাবে ভাবে শক্তি ভগবান প্রদান করছেন। প্রভুপাদ মহারাজ একটা উদাহরণ দিয়ে, যেমনি সে সময় তাঁর সব সে টিভি এতে নথিলা, তেমন রেডিওর উদাহরণ দিয়েছেন, রেডিওরে আমার যদি খারাপ হয়ে গেল রেডিও তাহলে সে নেওয়া মেকানিকু নেওয়া, তেমন সে মেকানিক দেখি জাঁপার কেউ দোষ আছে সেটা ঠিক করে আমি দেখিলে জাঁপার না। সেইভাবে ভাবে ভগবান আমার চক্ষুরে সেই শক্তি প্রদান কলে, দিব্য চক্ষু প্রদান কলে, অর্জুন প্রদান করছেন, দিব্যম দদামি যে চক্ষু পশ্চিমে যোগমেশ্বর। এণু অর্জুন ভগবান যে রূপ দর্শন করছেন সেই রূপকু অর্জুন তাকে সামনে রয়ে দর্শন করছেন, কিন্তু সঞ্জয় সে পাখাপাখি দেড়শ মাইল কেতে এমনি হব দূরতা কুরুক্ষেত্রের হস্তিনাপুর, তেমন এত দূরের ছেলে সেসব খালি দেখি পড়ছেন তা নুহ, श्री श्रवण मतलब करी पड़ कौन भगवान कहते अर्जुन को अर्जुन कौन कहते भगवान को ये सब कि श्रवण कर दर्शन कर व्यासदेव संजय को से शक्ति प्रदान कर अंतिम भगवद गीतार अंतिम संजय पांचटी श्लोक कहे से कथा कहे व्यास प्रसाद श्रुतवान एतदूयम अहम परम योगम योगेश्वरा कृष्ण साक्षात प्रकृत स्वयं संजय साक्षात भगवान जो कहते भगवान रूप को दर्शन करुले कथा को श्रवण करुले व्यास प्रसाद व्यासदेव कृपा करुले महाभारत युद्ध आरंभ पूर्व ये व्यासदेव आसी पहुँचुले धृतराष्ट्र पाखे तेणु कहले मुझे तुम चक्षु बर्तन फेरे देवी प्रदान करी तुम जो चक्षु अंध हो तुमको बर्तन चक्षु प्रदान करी चक्षु शक्ति प्रदान करी किंतु धृतराष्ट्र कहले जे युद्ध निर्देशिका को मुझे देखा चाहूना मोर जो सचिव रही सेक्रेटरी संजय ताकि शक्ति प्रदान करते शक्ति प्रदान करते तेणु व्यासदेव से कृपा करुले जो कि संजय देखिपे बहुत दूर रही आम जदि आम योग अग्रसर हवा अष्टांग योग स्थिति अष्टांग योग पद्धति रही अनेक प्रकार योग स्थिति रही गोटे योग स्थिति में जड़े ये जो सूक्ष्म वस्तु को दर्शन करोगस्थिति जहाँ प्राप्त है ये सब सूक्ष्म वस्तु को दर्शन कर तेणु बर्तमान ये श्लोक कह संजय उवाच संजय कौन क्या कौन ना धृतराष्ट्र कौन से कहते मुक्त राजन ए राजन यही भाव में भगवान अर्जुन को कही महाजोगेश्वर हरि से जो कृष्ण से रही से साधारण व्यक्ति नुहति से होती महाजोगेश्वर जोगेश्वर जोगर अनेक प्रकार जोग स्थिति रही जोग स्थिति रही ईश्वर से होती जोगेश्वर महाजोगेश्वर अत्यंत महान से जोगेश्वर एवं से होती हरि हरि अर्थ हरि समस्त हरिर अनेक अर्थ रही चैतन्य चरितामृत वर्णना कर हरिर अनेक अर्थ दुई मुख्यतः हरिकर हरि जो अर्थ रही शब्द यार अनेक अर्थ रही कि मुख्य हूँ दुईटी अर्थ कौन कौन ना सर्व अमंगल हरे सबकिछ अमंगल को हरण कर प्रेम दिया हरे मन प्रेम प्रदान कर समस्त मन आकर्षण करती तेनाली भाव में हरि से अर्जुन जो रही युद्ध न करने चाहते से जो मोह को भगवान हरण करेंगे हरि कह महाजोगेश्वर से सबकि जोग शक्ति रही ईश्वर से तेणु से हरि दश मास पार्थ पार्थ जे कि पृथ्वी पुत्र अर्जुन दसटी नाम रही गोटे नाम हूँ पार्थ तेणु से पार्थ को दर्श देखे कौन देखे ना परम रूपमेश्वर रूपमेश्वरी विश्व रूप को देखे विश्वरूप तेणु ये विश्वरूप देखिए प्राय सब स्तुति रही अर्जुन सब स्तुति करेंगे दुईटी पर्यायर स्तुति करेंगे स्तुति सब बहुत गुरुत्वपूर्ण स्तुति रही सब आप श्रवण करेंगे स्तुति सब बहुत स्तुति कर तेणु ये सब रूप को जो देखापे आरंभ कले ये संजय कौन धृतराष्ट्र कौन दे अनेक वक्त्र नयनम ये जो पूर्व कहती तुम्हें ये सब देखिपर ना तुम निज चक्ष देखिपर ना अनेक कोटि कोटि जन्म कोटि कोटि वर्ष चलने देखिपर ना नाचार्जन कहते विराट रूप सब रही अत अत वर्ष चलीगले देखिपर जो घूरब जमी आम कटक रही कटक जिला रही कटक सहर रही जन जन देखा चाहिए चारिपट बुल सब बुल देख तक बहुत समय लगे ഈ മറ്റും ചുറ്റിയാണ് ദേഹകൃത്യം. ആ സൂര്യ ഭഗവാന്റെ രൂപം വിരാട് രൂപം അനന്ത വൈദ്യ ശേഷനായി കൂടി അതി കൂടി അന്തരീകരിക്കണം. ତେଣୁ ଭଗବାନ ତାଙ୍କୁ ଏଭଳି ଶକ୍ତି ଦେଇଛନ୍ତି, ଗୋଟିଏ ସ୍ଥାନରେ ରହି ସେ ସବୁ ଦେଖିପାରୁଛନ୍ତି. ଅର୍ଜୁନକୁ ବୁଲିକି ଦେଖିବାକୁ ପଡ଼ୁନି, ଗୋଟିଏ ସ୍ଥାନରେ ସେ ସବୁ ରୂପକୁ ଦେଖିପାରୁଛନ୍ତି. ଏ ଶକ୍ତି ସେ ପ୍ରାପ୍ତ ହୋଇଛନ୍ତି ଏବଂ ସଞ୍ଜୟ ମଧ୍ୟ ସେଇଭଳି ଭାବରେ ଶକ୍ତି ପ୍ରାପ୍ତ ହୋଇଛନ୍ତି. ତେଣୁ ସେ ଦେଖୁଛନ୍ତି ଅନେକ ଭକ୍ତ ନୟନ, ଅନେକ ମୁଖ ରହିଛି, ଭକ୍ତ ମୁଖ ରହିଛି, ପ୍ରତି ମୁଖରେ ଚକ୍ଷୁ ରହିଛି, ନାସିକା ରହିଛି, ଜିହ୍ୱା ରହିଛି, ପାଟି ରହିଛି, କର୍ଣ୍ଣ ରହିଛି, ଏସବୁ ରହିଛି. ତେଣୁ ଅନେକ ଭକ୍ତ ନୟନ ହିସାବ କରିହେବନି, କେତେ ମୁଖ ରହିଛି, କେତେ ନୟନ ରହିଛି, ଅନେକ ଭକ୍ତ ନୟନ. ଅନେକ ଅଦ୍ଭୁତ ଦର୍ଶନ, ଅଦ୍ଭୁତ ଦର୍ଶନ ସବୁ ଦେଖୁଛନ୍ତି, ଅଦ୍ଭୁତ ଦର୍ଶନ. ଭବିଷ୍ୟତରେ କ'ଣ ହେବ, ଅତୀତରେ କ'ଣ ଥିଲା, ବର୍ତ୍ତମାନ କ'ଣ ହେଇଛି, ସବୁ ଜିନିଷ ଦେଖିପାରୁଛନ୍ତି, ଅଦ୍ଭୁତ ଦର୍ଶନ. ଏବଂ ଅନ୍ୟ ଅନେକ ଦିବ୍ୟ ଆବରଣ, ସବୁ ଯେଉଁ ମୁଖ ସବୁ ରହିଛି ବା ଶରୀର ସବୁ ରହିଛି, ସବୁ ଶରୀରରେ ଦିବ୍ୟ ଆବରଣ ସବୁ, ଦିବ୍ୟ ସବୁ ଭୂଷଣ ସବୁ ଲାଗିଛନ୍ତି, ପରିଧାନ କରିଛନ୍ତି, ଦିବ୍ୟ ଆବରଣ ପରିଧାନ କରିଛନ୍ତି, ମାଳା ଇତ୍ୟାଦି ପରିଧାନ କରିଛନ୍ତି. ଏବଂ ଦିବ୍ୟ ଅନେକ ଆୟୁଧ, ଆୟୁଧ ଅନେକ ପ୍ରକାର ଆୟୁଧ ଧାରଣ କରିଛନ୍ତି, ଦିବ୍ୟ ଅନେକ ଅଧିକାରୀ. ଏବଂ ଦିବ୍ୟ ମାଲ୍ୟାମ୍ବର ଧରମ ମାଳ ଧାରଣ କରିଛନ୍ତି, ପ୍ରତି ଶରୀରରେ ମାଳ ଦିବ୍ୟ ମାଳ ଧାରଣ କରିଛନ୍ତି. ଏବଂ ଦିବ୍ୟ ଗନ୍ଧାନୁଲେପନ, ଦିବ୍ୟ ଗନ୍ଧ ବା ଦିବ୍ୟ ସବୁ ଚନ୍ଦନ ଇତ୍ୟାଦି ଧାରଣ କରିଛନ୍ତି. ସର୍ବାଶ୍ଚର୍ଯ୍ୟମୟ ଦେବଂ, ସର୍ବ ଆଶ୍ଚର୍ଯ୍ୟ ବି ବହୁତ ଆଶ୍ଚର୍ଯ୍ୟ କଥା ଭଗବାନଙ୍କ ରୂପ, ସର୍ବାଶ୍ଚର୍ଯ୍ୟମୟ ଅନନ୍ତମ ବିଶ୍ୱକୁ ମୁଖମ, ସେ ରୂପର ଅନ୍ତ ନାହିଁ, ଅନନ୍ତ ରୂପ, ଅନନ୍ତ ରୂପ ରହିବ, ବିଶ୍ୱକୁ ମୁଖମ, ସବୁ ବିଶ୍ୱ ପୂର୍ଣ୍ଣ ସବୁଠାରେ ତାଙ୍କର ମୁଖ ରହିବ. ଭଗବଦ୍ଗୀତା 13 ଅଧ୍ୟାୟରେ ଭଗବାନ ଭିତରେ ବର୍ଣ୍ଣନା କରୁଛନ୍ତି ତାଙ୍କର ଜ୍ଞେୟ ତତ୍ତ୍ୱ ବିଷୟରେ, ସେଥିରେ ମଧ୍ୟ ସେ ସେବତା କହିଛନ୍ତି ଯେ ଆନେ ସର୍ବତଃ ପାଣିପାଦଂ ତତ୍ସର୍ବତୋ କି ଶ୍ରୀମୁଖଂ ସର୍ବତ୍ର ସୁତିମଲୋକେ ସର୍ବମାଂ ପ୍ରତିଷ୍ଠତି. ଭଗବାନ ସର୍ବତ୍ର ପାଣିପାଦଂ, ତାଙ୍କର ସବୁଠାରେ ହାତ ରହିଛି, ସର୍ବତଃ ପାଣିପାଦ ତାଙ୍କ ପାଦ ସବୁଠାରେ ରହିଛି, ସର୍ବତଃ ପାଣିପାଦଂ ତତ୍ସର୍ବତୋ କି ଶ୍ରୀମୁଖଂ ସବୁଠାରେ ତାଙ୍କର ଚକ୍ଷୁ ରହିଛି, ତାଙ୍କ ଶିର ରହିଛି, ତାଙ୍କ ମୁଖ ରହିଛି, ଏଭଳି ଭାବରେ ସବୁଠାରେ ଭଗବାନ ରହିଛନ୍ତି. ଆମେ ଦେଖିପାରୁନା, ଆମର ତ ଶକ୍ତି ନାହିଁ, କିନ୍ତୁ ବହୁଟା ଭଗବାନ ସବୁଠାରେ ରହିଛନ୍ତି. ତେଣୁ ଏ ଯେଉଁ ଭଗବାନଙ୍କ ରୂପ ଯେଉଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଏ ରୂପ ହେଉଛି ଭଗବାନଙ୍କର ପ୍ରାକୃତ ରୂପ. ଆମେ ଏ ଯେଉଁ ଶରୀର ଧାରଣ କରିଛେ, ଇଏ ହେଉଛି ପ୍ରାକୃତ ଶରୀର. ପ୍ରାକୃତ ଶରୀର କାହିଁକି ଭୌତିକ, ଭୌତିକ ବସ୍ତୁରେ ତିଆରି, କିନ୍ତୁ ଭଗବାନଙ୍କ ରୂପ ଇଏ ହେଉଛି ଅପ୍ରାକୃତ ରୂପ, ଏ ଭୌତିକ ବସ୍ତୁ ତାହେଲେ ନଥାଏ. ସଚ୍ଚିଦାନନ୍ଦମୟ ଶରୀର ବି କୁହାଯାଏ, ଭଗବାନଙ୍କ ଶରୀରକୁ ସଚ୍ଚିଦାନନ୍ଦମୟ କୁହାଯାଏ. ସତ୍ ଚିତ୍ ଏବଂ ଆନନ୍ଦ, ଭଗବାନଙ୍କ ଶରୀର ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ. ଭଗବାନ ହେଉଛନ୍ତି ସତ୍ ଚିତ୍ ଏବଂ ଆନନ୍ଦ, ତାଙ୍କର ଶରୀର ହେଉଛି ସବୁବେଳେ ପାଇଁ ରହିଛି, ସେ ଶରୀର କେବେ ନଷ୍ଟ ହେବ ନାହିଁ. ଏବଂ ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ. ଆମେ ସବୁ ଶରୀର ପ୍ରାପ୍ତ ହେଇଛେ, ଏ ଠିକ୍ ବିପରୀତ ଶରୀର ପ୍ରାପ୍ତ ହେଇଛେ, ଏ ଶରୀର ସବୁବେଳେ ପାଇଁ ରହିବ ନାହିଁ, ଏଇଟା ଜ୍ଞାନମୟ ନୁହଁ ଏବଂ ଏଇଟା ମଧ୍ୟ ଆନନ୍ଦମୟ ନୁହଁ. ତେଣୁ ଆମେ ଆନନ୍ଦ ଖୋଜି ବୁଲୁଛେ, ଆମେ ଚାହୁଁନେ ମୃତ୍ୟୁବରଣ କରିବା ପାଇଁ, ଆମେ ଜ୍ଞାନ ପାଇବା ପାଇଁ ଅନ୍ୟମାନଙ୍କୁ ଯାଉଛେ, ଏ ଶରୀର ସେଇଭଳି ଭାବରେ ଆମେ ତିଆରି ହେଇଛି. କିନ୍ତୁ ଆମର ପ୍ରକୃତରେ ଗୋଟେ ଭଗବାନ ଭଳି ଶରୀର ରହିଛି, ଭଗବାନ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦମୟ, ସେହିଭଳି ଭାବରେ ଆମେ ଯେହେତୁ ଭଗବାନଙ୍କର ଅଂଶ, ସେଥିପାଇଁ ଆମର ମଧ୍ୟ ସେହିଭଳି ଭାବରେ ଗୋଟେ ସଚ୍ଚିଦାନନ୍ଦମୟ ଶରୀର ରହିଛି. କିନ୍ତୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଆଉ ଭଗବାନ ଭଳି ଉପଭୋଗ କରିବା ପାଇଁ ଚାହୁଁଛେ, ତେଣୁ এই শরীর আমাকে প্রদান করা যায়, এই বৌদ্ধ শরীর আমাকে প্রদান করা যায়। কারণ প্রকৃতরে আমার উপভোগ করিবার ক্ষমতা নাই, শক্তি নাই। যেমতি উদাহরণস্বরূপ আমার হাত গোড় এসব রয়েছে আমার শরীরের, কিন্তু আমি যখন খাদ্য গ্রহণ করছে খাদ্যটা পাটি মাধ্যমে আমার পাকস্থলকে যাচ্ছে, সেই খাদ্যটা ভোগ করছি বা উপভোগ করছি খাদ্যটা। এবং খাদ্য যেতে পাকস্থলকে যাচ্ছি আমার শরীরের সবকিছু অঙ্গ প্রত্যঙ্গ খাদ্য প্রাপ্ত হচ্ছে। কিন্তু আমি যদি হাত পাইব না, মু খাদ্য দেবি পাটিকে দেবিনি, মু নিজে উপভোগ করিবি, তাহলে সে উপভোগ করিপারিব না। বা চক্ষু যদি পাইব না, মু নিজে খাদ্য খাইব, তো যদি আমি আমার আখিরে পকাইদেবা খাদ্যকু, তাহলে আমার আখিটি নষ্ট হয়েছিল। তেমন এই যে অংশ রয়েছে আমার শরীরের, যে বিভিন্ন প্রকার অংশ রয়েছে, পাদ হোক বা হাত হোক, এইসব গোটে গোটে অংশ বা গোটে গোটে অঙ্গ, তার স্বতন্ত্র ভাবে উপভোগ করার ক্ষমতা নাই। তেমন সে যেতবে শরীর সহ মিশিকি শরীর সহ সহযোগ করছি, সেতবে সে আনন্দ প্রাপ্ত হচ্ছে। সেইভাবে ভাবে আমি যদি ভগবান সেবার নিযুক্ত রহবা, তাহলে আমি আনন্দ প্রাপ্ত হয়ে পড়ব। যেহেতু আমি ভগবান সহ যুক্ত হয়ে পড়ু না, আমি নিজে উপভোগ করা চাহে, তেমন ভগবান আমি এই ভৌতিক জগৎক প্রেরণা করছেন, তেমন আমি এই ভৌতিক শরীর প্রাপ্ত হয়েছে। কিন্তু যেত আমি ভগবান সেবার নিযুক্ত রহবা, ভগবান সেবার নিযুক্ত রহলে আস্তে আস্তে আমি এই ভগবন্ধন মুক্ত হয়ে আমি যেতবে মুক্ত অবস্থা প্রাপ্ত হওয়া, সেতবে আমি গোটে সেইভাবে ভাবে সচিদানন্দ শরীর প্রাপ্ত হওয়া। ভগবান যেভাবে দিব্য রূপ জন্ম কর্ম চলে দিব্য, ভগবান জন্ম এবং কর্ম যা সব রয়েছে ইয়ে হচ্ছে দিব্য। এইটা যদি আমি ঠিক ভাবে জাঁয়া যান ভেতি তত্ত্ব তোপ্তা দেহ পুনর্জন্ম নজি মহামতি শুনছিমা, আমি যেতবে শরীর ত্যাগ করিবা আমাকে আউ এই ভৌতিক জগৎকু আসবাকে পড়িব না। ভগবান যেভাবে ভাবে দিব্য শরীর, আমি সেইভাবে ভাবে দিব্য শরীর প্রাপ্ত হওয়া। রূপান মহারাজ কুহ আমি সমস্ত গোটি দিব্য শরীর রয়েছে, কিন্তু যেহেতু আমি ভৌতিক জগতের পতন হয়েছে, সেই সে দিব্য শরীরটি লুপ্ত হয়ে রয়েছে। কিন্তু যেত আমি এই ভগবন্ধন মুক্ত হয়ে যা, সেতবে আমি সেই দিব্য শরীরটি প্রাপ্ত হওয়া। যেমনি বহু উদাহরণ রয়েছে, এমনি আমি দেখা যে রয়েছেন নড় কুবের মণিগ্রীব, এমনি হচ্ছে কুবেরঙ্কর দুই পুত্র, জাঁ পুত্র, কিন্তু সেমানে তাঁকর বহুত গর্ব লা, কারণ বহুত ধন সম্পত্তি রয়েছে, বহুত ধন সম্পত্তি যা রয়েছে তার গর্ব রহব। কুবেরঙ্কর পুত্র কুবের হচ্ছে বিত্তস দক্ষরাক্ষস, সে হচ্ছেন এত ধনী ব্যক্তি, দেবতা মানুষ সে হচ্ছেন ট্রেজর কোষাধ্যক্ষ, বহু ধন রয়েছে, অপার ধন রয়েছে। তেমন তাঁকর দুই জাঁ পুত্র মণিগ্রীব এবং নরকুবের সে গর্ব মধ্যে গর্বিত হয়ে রয়েছে। যদিও সে শিবজীঙ্কর সেবা করুলে কৈলাশ পর্বতরে শিবজীঙ্কর সেবার নিযুক্ত লে, কিন্তু তথাপি তাঁকর এইসব ধন মত সব রয়েছিল। তেমন সে অপ্সরা মানুষ সহ স্বর্গের যে গঙ্গা দেবী অনেক, সেই গঙ্গা দেবীর নাম হচ্ছে মন্দাকিনী। গঙ্গা দেবী স্বর্গরে মর্ত্য এবং পাতাল ত্রিলোকরে ব্যাপ্ত অনেক স্বর্গ গঙ্গা দেবী, গঙ্গা নদী। তেমন সে মন্দাকিনী সে অপ্সরা মান সহ উলগ্ন ভাবে জলপ্রি করুলে, এমনকি নারদ মুনি আসবার দেখিকি তাঁকর সে চেতনা ফেরলানি যে মুনি জন আসছেন আমি এইভাবে উলগ্ন রহবা, সে সেইভাবে উলগ্ন হয়ে রয়েছে। কিন্তু অপ্সরা মানে সে নারদ দেখি সাংে সাংে বস্ত্র পরিধান করে, কিন্তু এ যে দুইজন মণিগ্রীব এবং নরগ্রীবের এই দুইজন গর্ব মধ্যে মদানুত হয়ে রয়েছেন, গর্ব তাঁকর রয়েছে, বহু ধন মধ্যে রয়েছে। তেমন নারদ মানে তাঁকে অভিশাপ দেবে, কহলে তুমি এই যে এত উন্নত লোক রয়েছ, ସ୍ୱର୍ଗଲୋକରେ ରହି ଏଇଭଳି ଭାବରେ ଅସତ୍ ବ୍ୟବହାର କରୁଛ, ତେଣୁ ତୁମକୁ ଅଭିଶାପ ଦେଉଛି, ତୁମେ ଏଇଭଳି ଭାବରେ ଉଲଗ୍ନ ଭାବରେ ସ୍ଥାବର ଜନି ପ୍ରାପ୍ତ ହୁଅ। ସ୍ଥାବର ଜନି ସ୍ଥାବର କହିଲେ ଯେଉଁମାନେ ଗୋଟିଏ ସ୍ଥାନରେ ରହନ୍ତି, ଏମାନେ ଚାଲିବୁଲି କରିପାରନ୍ତି ନାହିଁ, ତେଣୁ ଏ ବୃକ୍ଷ ଇତ୍ୟାଦି ଏମାନେ ସବୁ ସ୍ଥାବର ଜନି ସ୍ଥାବର ଯୁଗ, ତେଣୁ ସେ ଅଭିଶାପ ଦେଲେ ତୁମେ ସ୍ଥାବର ହେଇକି ରୁହ, ଉଲଗ୍ନ ହିଁ ରହିବ, ଆଉ ଡ୍ରେସ୍ ପିନ୍ଧା ଦରକାର ନାହିଁ, ଉଲଗ୍ନ ହିଁ ରହିବ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଆଜିକାଲି ଯେଉଁ ସିନେମାରେ ଯେଉଁ ଆକ୍ଟର ଆକ୍ଟ୍ରେସ୍ ମାନେ ସବୁ ଉଲଗ୍ନ ଅବସ୍ଥାରେ ଏକ୍ଟିଂ କରୁଛନ୍ତି, ସେମାନେ ପରଜନ୍ମରେ ଏହି ଦୁଃଖଜନ ପ୍ରାପ୍ତ ହେବେ। ତେଣୁ ଇଏ ଅଭିଶାପ ଯେଉଁ ପ୍ରାପ୍ତ ହେଲେ ନାରଦଙ୍କର ଅଭିଶାପ, ମୁନି ଋଷିମାନେ ସାଧୁମାନଙ୍କର ଅଭିଶାପ ମଧ୍ୟ ଗୋଟେ ପ୍ରକାର, ସେ ମଧ୍ୟ ଗୋଟେ ପ୍ରକାର ଆଶୀର୍ବାଦ। ତେଣୁ ଯେ ଅଭିଶାପ ଦେଲେ ସେ ଏଇ ନନ୍ଦ ମହାରାଜଙ୍କର ଯେଉଁ ରହିଛି ତାଙ୍କର ଅଗଣା ରହିଛି, ସେଇ ଅଗଣାରେ ସେମାନେ ରହିଲେ, ଦୁଇଟି ଅର୍ଜୁନ ବୃକ୍ଷ ହେଇକି ରହିଲେ, ଜାମଣା ଅର୍ଜୁନ ବୃକ୍ଷ, ସେମାନେ ଜାଣା ଥିଲେ, ନଳକୂପରେ ମଣିଜୀବ ଜାଣା ଥିଲେ, ତେଣୁ ବର୍ତ୍ତମାନ ମଧ୍ୟ ଜାଣା ବୃକ୍ଷ ହେଇକି ଆସିଲେ, ଜାମଣା ଅର୍ଜୁନ ବୃକ୍ଷ ହେଇକି ରହିଲେ, ବହୁତ ବର୍ଷ କାଳ ସେଠି ରହିଥିଲେ। କିନ୍ତୁ ଗୋଟେ ଥର ଯେତେବେଳେ ଭଗବାନ ଛୋଟ ପିଲା ହେଇଛନ୍ତି, ଅଢ଼େଇ ବର୍ଷ ତିନି ବର୍ଷ ଏଇଭଳି ଭାବରେ ତାଙ୍କୁ ମାଆ ତାଙ୍କୁ ବାନ୍ଧିଥିଲେ, ଯଶୋଦା ମାଆ ତାଙ୍କୁ ବାନ୍ଧିଥିଲେ, ଦାମୋଦର ଲୀଳା କରିଥିଲେ ଭଗବାନ। ତେଣୁ ସେହି ସମୟରେ ଭଗବାନଙ୍କୁ ଯେତେବେଳେ ବାନ୍ଧି କାହିଁକି ବାନ୍ଧି ଦେଇଥିଲେ ନା, ସମସ୍ତେ ବ୍ରଜଭୂମିରେ ବୃନ୍ଦାବନରେ ସମସ୍ତେ ଆସି କମ୍ପ୍ଲେନ୍ କରୁଥିଲେ, ସମସ୍ତେ ଅଭିଯୋଗ କରୁଥିଲେ ଯେ କାନା ଏଇଭଳି ଭାବରେ ଆମ ଘରକୁ ଯାଇ ଆମର ସବୁ ଲହୁଣୀ ଚୋରି କରିକି ଆଣିଛନ୍ତି କରି, ସମସ୍ତେ ଏଇଭଳି ଭାବରେ ଅଭିଯୋଗ କରୁଥିଲେ। ତେଣୁ ମା' ମଧ୍ୟ ଥରେ ଚିନ୍ତା କଲେ ଯେ କ'ଣ ପାଇଁ ଇଏ କାନା କାହିଁକି ଏଇଭଳି ଭାବରେ ଯାଇକିରି ଦୁଷ୍ଟ ହେଉଛି, ଆମର ତ 900,000 ଗାଈ ଅଛନ୍ତି ଆଉ ଆମର ତ କିଛି ଲହୁଣୀ ବା କ୍ଷୀରର କିଛି କମ୍ ନାହିଁ, ତାହେଲେ କାନା କାହିଁକି ଯାଉଛି। ଚିନ୍ତା କଲେ ଭାବିଲେ ବୋଧେ ଏ ଯେଉଁ ଦାସୀମାନେ ଯେଉଁ କ୍ଷୀର ଲହୁଣୀ ସବୁ କରୁଛନ୍ତି ସେଥିପାଇଁ ତାଙ୍କୁ ଭଲ ଲାଗୁଛି, ଭଲ ନ ଲାଗିପାରେ, ଚିନ୍ତା କରି ନିଜେ ଦିନେ ଲହୁଣୀ ମନ୍ଥନ କରୁଛନ୍ତି, ନିଜେ ମନ୍ଥନ କରୁଛନ୍ତି, ଭୁଲ ଭୁଲ ମନ୍ଥନ କରୁଛନ୍ତି। ଭାଗବତ ଦଶମ ସ୍କନ୍ଧରେ ଏଇଟି ବର୍ଣ୍ଣନା କରି ନବମଧ୍ୟରେ ବର୍ଣ୍ଣନା କରାଯାଇଛି, ଭୁଲ ଭୁଲ ମନ୍ଥନ କରୁଛନ୍ତି ଏବଂ କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, କୃଷ୍ଣ କିଭଳି ଭାବରେ ଲୀଳା ସବୁ କରୁଥିଲେ ଏସବୁ ଚିନ୍ତା କରି ସେ ସବୁ ଗୁଣଗାନ କରୁଛନ୍ତି, ଗୁଣଗୁଣ ହିଁ ଗାନ କରୁଛନ୍ତି। ତେଣୁ ଭଗବାନ ସ୍ନାନ କରୁଥିଲେ, ସେ ଛୋଟ ବହୁତ ଭୁଲ ମା ଯଶୋଦା ଚନ୍ଦିମନ୍ଥନ କରୁଛନ୍ତି, କିନ୍ତୁ କୃଷ୍ଣ ତାଙ୍କ ସାଙ୍ଗେ ତାଙ୍କ ମୃତ ଭାଙ୍ଗିଗଲା, କାରଣ ଭଗବାନଙ୍କର ନାମ ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ, ଭଗବାନ ଭିତରେ ଗୁଣଗାନ କରୁଛନ୍ତି, ଭଗବାନ ସେଠି ଆବିର୍ଭାବ ହୋଇଯାଇଛନ୍ତି। ନାମ ତିଷ୍ଠା ବୈକୁଣ୍ଠେ ଯୋଗିନାମ ଉଦୟ ମଧୁମତ ଯତ୍ର ଗାଆନ୍ତି ତତ୍ର ତିଷ୍ଠାମି ନାରଦ, ଯେଉଁଠି ମୋର ଭକ୍ତ ମୋ କଥା ଗା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ସେଥିରେ ଭଗବାନଙ୍କର ନାମ ଗାନ କରାଯାଏ, ଭଗବାନ ସେଠି ଉପସ୍ଥିତ ଥାଆନ୍ତି। ତେଣୁ ମା' ଯେଉଁ ଦଧିମନ୍ଥନ କରୁଥିଲେ ଭଗବାନ ଆସି ପହଞ୍ଚିକିରି ତାଙ୍କେ ଦଧିମନ୍ଥନ ମାଣ୍ଡଟିକୁ ପହଞ୍ଚିଲେ ଧରିଦେଲେ ପାଖରେ, ତେଣୁ ତାଙ୍କର ଯଦିଓ ସେ ହେଉଛନ୍ତି ଆତ୍ମକା, ତାଙ୍କର କୌଣସି କ୍ଷୁଧା ନାହିଁ, ଆମ ଭଳି ଆମର ଯଦି କ୍ଷୁଧା ହେଉଛି, ଖାଇବା ଭୋକ ହେଉଛି, ଶୋଷ ହେଉଛି, ଏସବୁ ଆମର ଭୌତିକ ଶରୀରରେ ଏସବୁ ରହୁଛି, କିନ୍ତୁ ଚିତ୍ ଶରୀରରେ ସେସବୁ ନଥାଏ, ତାଙ୍କର କ୍ଷୁଧା ନଥାଏ ବା ତୃଷା ନଥାଏ, କିନ୍ତୁ ତଥାପି ଭଗବାନ ଭକ୍ତ ବତ୍ସଳ ହିସାବରେ ଏସବୁ ଲୀଳା କରୁଛନ୍ତି, ସେ ଦେଖାଉଛନ୍ତି ମୁଁ କ୍ଷୁଧିତ ରହିଛି, ମୁଁ ବହୁତ ମୋତେ ଭୋକ ହେଉଛି, କନ୍ୟାକୁ ପାଳନ କରିବା ପାଇଁ ଚାହୁଁଛନ୍ତି, ତେଣୁ ସେ ଦଧିମାନଙ୍କୁ ଧରିଦେଲେ, ତେଣୁ ମା' ତାଙ୍କୁ କୋଳରେ ବସି ତାଙ୍କୁ କନ୍ୟା ପାଳନ କରୁଛନ୍ତି। ଏହି ସମୟରେ ତାଙ୍କର ଯେଉଁ 900,000 ଗାଭୀ ଅଛି, ତା ଭିତରୁ 8-9 ଗାଭୀ ରହିଛି ଯେଉଁଟାକ ସୁଭାଷିତ ଗାଭୀ, ତାଙ୍କର କ୍ଷୀରଟା ବହୁତ ସୁଭାଷିତ କ୍ଷୀର, ତେଣୁ ସେହି କ୍ଷୀର ସବୁ ସିଏ ରଖିଥିଲେ, କିଛି ବର୍ତ୍ତମାନ ଦଧି ମଧ୍ୟ କରୁଛନ୍ତି, କିଛି ଚୁଲିରେ ଗରମ କରୁଛନ୍ତି, କୃଷ୍ଣ ଉଠିଲେ ତାଙ୍କୁ ଖାଇବାକୁ ଦିଆଯିବ, କ୍ଷୀର ଦିଆଯିବ, ସୁଭାଷିତ କ୍ଷୀର ସେ, ତେଣୁ ସେ କ୍ଷୀର ఇంద్రుడా ఉత్తి పొడే కృష్ణ సిద్ధేశ్వర భగవాన్ మా కృష్ణుడు తన మా రోజులు సంక్షేమం కలవడం అక్కడికి జరిగింది తెలుగు క్షీర అన్నట్టు కాడమే ఏమో ఆశ దిక్కులాడు మొదలైంది నా తది మాట మంగి తీసింది కృష్ణ మంగి తీసి విరాట్ కూడా తంది మాట ఎందుకు కృష్ణ చుట్ట పిల్లలు మొత్తం తగు బహాదర్ ఉంటే నాదర్ ఉంటే శివుద్రతిలా శివుడు అంటే తగ్గు తంది కొత్త మంగి సత్తాభి తేను క్షీర సబు బయలుదేరుతుంది దయచేసి బయలుదేరుతుంది ఏమో సీ పడేసింది చుట్ట చుట్ట పాదం తగ్గరు ପାଦରେ ସବୁ ଚିହ୍ନ ରହିଛି ଭଗବାନଙ୍କର ଯେଉଁ ପାଦ ରହିଛି 19 ଚିହ୍ନ ରହିଛି ବାମ ପାଦରେ 8 ଚିହ୍ନ ଡାହାଣ ପାଦରେ 11 ଚିହ୍ନ ଏଇ 19 ଚିହ୍ନ ଏଥିରେ ଆମେ ଜାଣିପାରିବା କି ଭଗବାନ ଏଠି ଭଗବାନ ତାଙ୍କ ବିଶ୍ୱରୂପ ଦେଖାଉଛନ୍ତି ଆଉ ସେ ଭଗବାନ ସେଠି ବିଶ୍ୱରୂପ ନ ଦେଖିଲେ ମଧ୍ୟ ତାଙ୍କର ପାଦରେ ଯେଉଁ ଚିହ୍ନ ରହିଛି ସେଥିରେ ଜାଣିପାରିଛନ୍ତି ଭଗବାନ ଭଗବାନଙ୍କର ବହୁତ ଶାସ୍ତ୍ର ପ୍ରମାଣ ସବୁ ରହିଛି ଭଗବାନ ଜାଣିବା ପାଇଁ ଯାହା ହଉ ପାଦ ଚିହ୍ନ ଦେଖି ମା ଯଶୋଦା ଯଦି ଯାଇଛନ୍ତି ଦେଖିଲା ବେଳକୁ କୃଷ୍ଣ କ'ଣ କରୁଛନ୍ତି ନା ଆଉ ଗୋଟେ ଘରକୁ ଯାଇ ସେଠି ଗୋଟେ ଶିକାରେ ଲହୁଣୀ ସବୁ ରହିଛି ସେ ଲହୁଣୀକୁ ନିଜେ ଖାଉଛନ୍ତି ମାଙ୍କଡ଼ ମାନଙ୍କୁ ପ୍ରଦାନ କରୁଛନ୍ତି ମାଙ୍କଡ଼ ମାନଙ୍କୁ ପାଣି ଦେଉଛନ୍ତି ନା ମାଙ୍କଡ଼ ମାନଙ୍କୁ ସେ ଇସାରା କରିଦେଇଛନ୍ତି ଆସି ପହଞ୍ଚିଗଲେ ତାଙ୍କୁ ସବୁ ଦେଉଛନ୍ତି କାହିଁକି ନା ଭଗବାନ ଯେତେବେଳେ ତ୍ରେତାୟୁଗରେ ଭଗବାନ ରାମଚନ୍ଦ୍ର ଥିଲେ ଏ ମାଙ୍କଡ଼ ମାନେ ବହୁତ ତାଙ୍କର ସାହାଯ୍ୟ କରିଛନ୍ତି ତେଣୁ ତାଙ୍କୁ ସେ ବର୍ତ୍ତମାନ ସବୁ ଲହୁଣୀ ପ୍ରଦାନ କରୁଛନ୍ତି ତେଣୁ ଏହି ସମୟରେ ମା ଯେତେବେଳେ ଆସି ପହଞ୍ଚିଗଲେ ମାଙ୍କଡ଼ମାନେ ଦେଖିଦେଲେ ମା ଆସୁଛନ୍ତି ସେ ମାଙ୍କଡ଼ମାନେ ପଳେଇଦେବେ ତେଣୁ କୃଷ୍ଣ ସେ ଯେଉଁ କ'ଣ ମୃଦୁକଳାଟାକୁ ଓଲଟେଇକି ରଖିକି ତା ଉପରେ ଠିଆ ହେଇଥିଲେ କୃଷ୍ଣ ଜାଣିପାରିଲେ ମା ବୋଧେ ଆସୁଛନ୍ତି କାରଣ ଦଦିମାନେ ଭାଙ୍ଗି ଦେଇଛି ତେଣୁ କୃଷ୍ଣ ମଧ୍ୟ ଡେଇଁକିରି ଡେଇଁ ପଡ଼ିଲେ ଡେଇଁକିରି ଚାଲିଲେ ଦୂରକୁ ପଳେଇଲେ ଏବଂ ମା ଯଶୋଦା ଯେତେ ଚେଷ୍ଟା କଲେ ତାଙ୍କୁ ଧରିବା ପାଇଁ ଧରିପାରିଲେ ନାହିଁ ତେଣୁ କାରଣ ଭଗବାନ ଯେଉଁ ତାଙ୍କର ଯେଉଁ ଗତି ସହିତ କାହାର ଗତି ସମାନ ହୋଇପାରିବ ନାହିଁ ଯେଉଁମାନେ ଆପଣ ଜାଣିଥିବେ ଭଗବାନ ଯେତେବେଳେ ମଥୁରାକୁ ଯେତେବେଳେ ଆକ୍ରମଣ କରୁଥିଲେ ଜରାସନ୍ଧ 18 ଧରି ଆକ୍ରମଣ କରିଛନ୍ତି 18 ବର୍ଷରେ ଜଣେ ଯବନ ଆସିଥିଲେ କାଳ ଯବନ ଆସିଥିଲେ ଆକ୍ରମଣ କରିବା ପାଇଁ ଗୋଟିଏ ସୈନ୍ୟ ଆଣିକି ଆସିଥିଲେ ଏବଂ କାଳଯବନ ଏତେ ଶକ୍ତିପ୍ରାପ୍ତ ହୋଇଥିଲା ତା ସାମ୍ନାରେ ଯିଏ ଯୁଦ୍ଧ କରିବ ତାର ଅଧା ଶକ୍ତି ତା ପାଖକୁ ପଳେଇବ ତେଣୁ ଭଗବାନ ତା ସାମ୍ନାରେ ଯୁଦ୍ଧ ନ କରି ପଳେଇଗଲେ ଏବଂ କାଳଯବନ ଭଳି ଏତେ ଶକ୍ତିଶାଳୀ ବ୍ୟକ୍ତି ସେ ତାଙ୍କ ପଛେ ପଛେ ଧାଉଁଛି ତାଙ୍କୁ ଲାଗୁଛି ଯେମିତି ଆଉ ଦୁଇ ଆଗରୁ ଟିକିଏ ଜୋର କରିଦେଲେ ତାଙ୍କୁ ଧରିଦେବେ କିନ୍ତୁ ଧରିପାରିଲେ ନାହିଁ ଭଗବାନ ଯାଇ ଗୋଟେ ଗୁମ୍ଫାରେ ପଶିଗଲେ ଏବଂ ସେଇ ଗୁମ୍ଫାରେ ଜଣେ ସ୍ନାନ କରିଥିଲେ ଜଣେ ରାଜା ସେ ହେଉଛନ୍ତି ମୁଚୁକୁନ୍ଦ ରାଜା ମୁଚୁକୁନ୍ଦ ସେ ଭଗବାନଙ୍କଠାରୁ ବର ପ୍ରାପ୍ତ ହୋଇଥିଲେ ଯେ ସେ ତାଙ୍କୁ ଶୟନ କରିବେ ଏବଂ ସେ ଶୟନରେ ଯିଏ ବାଧା ପ୍ରଦାନ କରିବ ସେ ମୃତ୍ୟୁବରଣ କରିବ ଜଳିଯିବ ସେ ତାଙ୍କର ଦୃଷ୍ଟିରେ ଜଳିଯିବ ସେ ତେଣୁ ଇଏ ଭଗବାନ ସେଠି ଯାଇ ପହଞ୍ଚି ସେଠି ଲୁଚିଗଲେ ଛପିଗଲେ ଏବଂ ତାଙ୍କର ଉତ୍ତରୀକୁ ସେ ମୁଚୁକୁନ୍ଦ ଉପରେ ପକାଇଦେଲେ ତେଣୁ ସେ କାଳଯବନ ଆସି ଦେଖିଲା ଇଏ କୃଷ୍ଣ ଧୂପି ଧରିକି ଆସି ଧାଇ ନେଇକି ଆସିକି ଶୋଇପଡ଼ୁଛି କହିକି ତାଙ୍କର ବକ୍ଷ ଦୋଷରେ ଗୋଟେ ପଦାଘାତ କରିଛନ୍ତି ତେଣୁ ସାଙ୍ଗେ ସାଙ୍ଗେ ମୁଚୁକୁନ୍ଦଙ୍କର ନିଦ ଭାଙ୍ଗିଗଲା ଏବଂ ସେ ଯେତେବେଳେ ଦେଖିଦେଲେ ସେତେବେଳେ ଇଏ ଜଳି ପଡ଼ି ବାଉଁଶ ହୋଇଗଲା କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଅଛି ଯେ ଏଇଭଳି ଭାବରେ ସେ ଧରିପାରିଲେ ନାହିଁ କିନ୍ତୁ ମା ଯଶୋଦା ମୋତେ ଧରିପାରୁନାହାନ୍ତି କିନ୍ତୁ ଭଗବାନ ନିଜେ କୃପା କରି ତାଙ୍କ ମାଆଙ୍କ ଦ୍ୱାରା ଧରା ହେଉଛନ୍ତି କୃପା କରି ଧରା ହେଉଛନ୍ତି ଯେଉଁ ଆମର ବର୍ଣ୍ଣନା କରାଯାଇଛି ଦାମୋଦର ଲୀଳାରେ ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ବ୍ରଜମାନଂ ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ବ୍ରଜମାନଂ ଯଶୋଦାମିରୋ ରାମ ଅତ୍ୟନ୍ତ ధరాలు పడుచుని భగవాన్ భగవాన్ ట్యాంకులకి ధరి పెట్టదండి. మహాకాణ ధరి కళదురంతో ధరి పెట్టే మహాకాణ ధరి కింద భగవాన్ తన భక్త పక్కరే బంధా పడిజాంది ఆ హరి జాంతి తను మా దశలో తను ధరిదేసింది ధరికి తను బాంధిసింది బాంధి చిత్రమంతం భగవాన్ అద్భుత ఇటుకోవాలి అద్భుత రూపం భగవాన్ సబ్ నుంచి అద్భుత ତେଣୁ ସେ ଯେତେ ବାନ୍ଧିଲେ ମଧ୍ୟ ଯେତେ ଦୌଡ଼ିକିରି ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳ କମିଯାଉଛି, ସବୁବେଳେ ଦୁଇ ଆଙ୍ଗୁଳ କମୁଛି. ମନେକର ପାଞ୍ଚ ଫୁଟର ପ୍ରଭୁପାଦ ମହାରାଜ କହିଛନ୍ତି ସେ ସମୟରେ ତାଙ୍କର ଏଇ କମରରେ ପେଟି ଗୋଟେ ବନ୍ଧା ହେଇଥିଲା, ପଟି ଗୋଟେ ଥିଲା, ସେଇଟା ହେଉଛି ଦୁଇ ଫୁଟର କମର ପଟି ରହିଛି. କିନ୍ତୁ ଯେତେ ପାଞ୍ଚ ଫୁଟ ଆଣିଲେ ସେ ଦୁଇ ଆଙ୍ଗୁଳ କମିଯାଉଛି, ଦଶ ଫୁଟ ଆଣିଲେ ସେ ଦୁଇ ଆଙ୍ଗୁଳ, ମାନେ ତିନି ଆଙ୍ଗୁଳ ହେଉନି କି ଗୋଟେ ଆଙ୍ଗୁଳ ହେଉନି, ସବୁବେଳେ ଦୁଇ ଆଙ୍ଗୁଳ କମ ରହୁଛି. ଗୋଟେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଏ ଦୁଇ ଆଙ୍ଗୁଳର ତାତ୍ପର୍ଯ୍ୟ ହେଉଛି ଯେ ଦୁଇଟି ଦୁଇଟି କଥା ରହିଛି, ଗୋଟେ ହେଉଛି ଆମର ପରିଶ୍ରମ ଆଉ ଦ୍ୱିତୀୟଟି ହେଉଛି ଭଗବାନଙ୍କର କୃପା. ଯଶୋଦା ମା' ଜିଦି କରିଥିଲେ ମୁଁ ଯେମିତି ହେଲେ ବାନ୍ଧିବି, ଇଏ ହେଉଛି ପରିଶ୍ରମ କରୁଥିଲେ, ପରିଶ୍ରମ ବନ୍ଦ କରିନାହାନ୍ତି ଏବଂ ଭଗବାନଙ୍କର କୃପା ଆସିଗଲା. ତେଣୁ ଏଇ ଦୁଇଟି କମ୍ ଥିବାରୁ ସେ ବାନ୍ଧିପାରୁନଥିଲେ. ତେଣୁ ଯେତେବେଳେ ଭଗବାନ ଏଇଭଳିଆ ତାଙ୍କ କୃପା ସେଥିରେ ବନ୍ଧାଇବା ପାଇଁ ଚାହିଁ ରାଜି ହେଲେ, ସେତେବେଳେ ସେ ମା' ତାଙ୍କୁ ବାନ୍ଧିଦେଲେ ଏବଂ ସେଇ ମା' ତାଙ୍କୁ ବାନ୍ଧିକି ଚାଲିଯାଇଛନ୍ତି ଅନ୍ୟ କାର୍ଯ୍ୟରେ. ତେଣୁ ଭଗବାନ ବନ୍ଦୀ ଅବସ୍ଥାରେ ମଧ୍ୟ ଅନ୍ୟ ଜଣେ ବନ୍ଦୀ ଜୀବକୁ ମୁକ୍ତ କରୁଛନ୍ତି, ଇଏ ଭଗବାନଙ୍କର ଦିବ୍ୟ ଜନ୍ମକର୍ମ ହେଉଛି ଦିବ୍ୟ. ଏଇଭଳି ଭାବରେ ଜଣେ ମୁକ୍ତ ଜୀବ ଅନ୍ୟ ଜଣେ ବଦ୍ଧ ଜୀବକୁ ମୁକ୍ତ କରିପାରିବ, କିନ୍ତୁ ଜଣେ ବଦ୍ଧ ଜୀବ ଅନ୍ୟ ଜଣେ ବଦ୍ଧ ଜୀବକୁ କ'ଣ ମୁକ୍ତ କରିପାରିବ? ତେଣୁ କିନ୍ତୁ ଭଗବାନ ଏଭଳି ବନ୍ଧା ହେଇଥିଲେ ମଧ୍ୟ ଭଗବାନଙ୍କ ଏଇ ଭଗବତା ସେ ଦୁଇ ଜଣ ଏଇ ଯେଉଁ ମଣିଗ୍ରୀବ ନଳଗ୍ରୀବର ଏ ଦୁଇ ଜଣ ଅଭିଶାପଗ୍ରସ୍ତ ହେଇକିରି ଆଜି ବୃକ୍ଷ ହେଇକି ରହିଛନ୍ତି, ତାଙ୍କୁ ଉଦ୍ଧାର କରିଦେଇଛନ୍ତି ଭଗବାନ. ତେଣୁ ସେ ସେଇ ଗୁଦୁକୁଳ ଧରି ଆଣ୍ଠି ଆଣ୍ଠି ଯାଇ ପହଞ୍ଚିକିରି ସେଇ ଦୁଇଟି ବୃକ୍ଷ ମୂଳରେ ରଖିଦେଇକିରି ଏମିତି ରଖି ଟାଣି ଦେଇଛନ୍ତି, ସେ ବୃକ୍ଷ ଦୁଇଟି ଉପୁଡ଼ି ଯାଇଛି. ଯେଉଁ ବୃକ୍ଷ ଆକାଶ ଛୁଆଁ ବୃକ୍ଷ, ଏବଂ ଆଚାର୍ଯ୍ୟମାନେ କହିଛନ୍ତି ଯଦି ଦଶ ହଜାର ହାତୀ ଯଦି ଚାହିଁବେ ସେ ଗଛ ଦୁଇଟାକୁ ଉପାଡ଼ିବା ପାଇଁ ଉପାଡ଼ି ପାରିବେନି, ଏତେ ଶକ୍ତିଶାଳୀ ଗଛ ଥିଲା. କିନ୍ତୁ ଭଗବାନଙ୍କର ଯେଉଁ ଛୋଟ ଉଦୁଖଳ ଏବଂ ତା ଦେହରେ ଯେଉଁ ଦୌଡ଼ି ବନ୍ଧା ହେଇଥିଲା ଲକ୍ଷେ ଗଠି ପଡ଼ିଥିଲା, ତାର କ'ଣ ଶକ୍ତି ରହିଛି? କିନ୍ତୁ ଭଗବାନ ସେ ତାଙ୍କର ଏ ଦିବ୍ୟତା ଭଗବାନଙ୍କର ଅଦ୍ଭୁତ କର୍ମା ସେ ଏଇଭଳି ଭାବରେ ଟିକିଏ ଜୋର କରିଦେଲେ, ଶକ୍ତି ଲଗାଇଦେଲେ ଦୁଇଟି ଗଛ ଉପୁଡ଼ି ପଡ଼ିଲା, ଏବଂ ଉପୁଡ଼ି ପଡ଼ିଲା ଯେତେବେଳେ ଭୂମିକମ୍ପ ଭଳିଆ ହେଇଗଲା, ଏତେ ବିରାଟ ଗଛ ଉପୁଡ଼ି ପଡ଼ିଲା ମାନେ ଭୂମିକମ୍ପ ଭଳିଆ ହେବ. କିନ୍ତୁ ଏମାନେ ଯେଉଁ ଆସି ପହଞ୍ଚିଲା ଭିତରେ ଆ ଭିତରେ ଆଉ ଗୋଟେ ଅଦ୍ଭୁତ ଲୀଳା ହେଇଯାଇଛି. କ'ଣ ଅଦ୍ଭୁତ ଲୀଳା ନା? ସେଇ ଦୁଇ ଜଣ ସେମାନେ ବୃକ୍ଷ ଜନି ପ୍ରାପ୍ତ ହେଇଥିଲେ ମଣିଗ୍ରୀବ ନଳଗ୍ରୀବର, କିନ୍ତୁ ସାଙ୍ଗେ ସାଙ୍ଗେ ସେମାନେ କ'ଣ ଦେବତା ଶରୀର ଲାଭ କଲେ. ଆମର କହିବାର ତାତ୍ପର୍ଯ୍ୟ ଥିଲା ଏଇଟା, ମାନେ ଆମେ ଯେତେବେଳେ ମୁକ୍ତ ହେଇଯିବା ସେଇ ଦିବ୍ୟ ଶରୀର ଲାଭ କରିବା. ଆଙ୍କୁ ଦିବ୍ୟ ଶରୀର କିଏ ପ୍ରଦାନ କରିନାହାନ୍ତି, ଅଟୋମେଟିକାଲି ସେମାନେ ପ୍ରାପ୍ତ ହେଇଗଲେ. ଦୁଇଟି ବୃକ୍ଷରୁ ଯେତେବେଳେ ଉଦ୍ଧାର ପାଇଲେ ମଣିଗ୍ରୀବର ନଳଗ୍ରୀବର, ସେମାନେ ଦିବ୍ୟ ଶରୀର ପ୍ରାପ୍ତ ହେଇଗଲେ, ଏବଂ ଦିବ୍ୟ ଶରୀର ପ୍ରାପ୍ତ ହେଇକି ଭଗବାନଙ୍କୁ ବହୁତ ପ୍ରକାର ସ୍ତୁତି କରିଛନ୍ତି, ବହୁତ ପ୍ରକାର ସ୍ତୁତି କରିଛନ୍ତି. ତେଣୁ ଆଜି ସେ ଅନୁଭବ କରୁଛନ୍ତି ପ୍ରକୃତରେ ଋଷିଙ୍କର ଯେଉଁ ଅଭିଶାପ ସେ ହେଉଛି ଆମ ପ୍ରତି ଅନୁଗ୍ରହ, ଋଷି ଆସିତ ଅନୁଗ୍ରହ, ତାଙ୍କର ଅନୁଗ୍ରହରୁ ଆମେ ଆପଣଙ୍କୁ ଦର୍ଶନ କଲୁ, ନହେଲେ ଆମେ ଆପଣଙ୍କୁ ଦର୍ଶନ କରିବାର ଆମର ସୌଭାଗ୍ୟ ନଥିଲା, ତାଙ୍କର କୃପାରୁ ଆମେ ଦର୍ଶନ କଲୁ. ତେଣୁ ଆମକୁ ପ୍ରାର୍ଥନା କରୁଛୁ ପ୍ରଭୁ ଆମକୁ ସବୁବେଳେ ଆପଣଙ୍କର ଭକ୍ତଙ୍କର ବା ଆପଣଙ୍କ ଦାସଙ୍କର ଦାସ ରଖି କରି ରଖନ୍ତୁ, ଦାସନ ଦାସ ତମ ଅନୁସାର କିଂ କରୁ ପ୍ରଭୁ, ଆମେ ଆପଣଙ୍କର ଅନୁସାର ନାରଦମୁନିଙ୍କର କିଂ ସେବାରେ ରତ ରହୁ, ଏଠି ପ୍ରାର୍ଥନା କରିଛନ୍ତି, ବହୁତ ସ୍ତୁତି କରିଛନ୍ତି. କିନ୍ତୁ ଏତେ ସ୍ତୁତି କଲେ ଯେଉଁ ସମୟ ଦରକାର ହେଲା, କାହିଁକି ସମୟ ସେ କେଉଁଠି ଆସିଲା? ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ କାର୍ଯ୍ୟ. କିନ୍ତୁ କାରଣ ଶବ୍ଦ ହେଇଗଲା ସମସ୍ତେ ଆସି ପହଞ୍ଚିଗଲେ, ସମସ୍ତେ ଆସି ପହଞ୍ଚିଗଲେ ଆଶ୍ଚର୍ଯ୍ୟ ହେଉଛନ୍ତି, କେମିତି ବୃକ୍ଷ ଦେଖି ଉପୁଡ଼ି ପଡ଼ିଲା, ଉପୁଡ଼ି ପଡ଼ିଲା କେମିତି? ତେଣୁ ସେଠି ମଧ୍ୟ ତାଙ୍କର ଯେଉଁ କୃଷ୍ଣଙ୍କର ସବୁ ସାଙ୍ଗମାନେ ଥିଲେ ସେମାନେ ସବୁ କହିଲେ ଏଇଭଳି ଭାବରେ କୃଷ୍ଣ ଯେତେବେଳେ ଟାଣିଦେଲେ ସେ ଗଛ ଦୁଇଟି ଉପୁଡ଼ି ପଡ଼ିଲା ଏବଂ ସେଠୁ ଦୁଇଟି ଦିବ୍ୟ ପୁରୁଷ ବାହାରିକରି ତାଙ୍କୁ ସବୁ ପ୍ରାର୍ଥନା କଲେ କ'ଣ କ'ଣ କହିଲା ବୁଝିପାରିଲେ ନାହିଁ ସଂସ୍କୃତରେ କହିଲେ ଏବଂ ତାଙ୍କର ପ୍ରଦକ୍ଷିଣା କରି ସେମାନେ ଚାଲିଗଲେ କିନ୍ତୁ ଏ କଥା ବ୍ରଜବାସୀମାନେ କି ବିଶ୍ୱାସ କରିପାରିଲେ ନାହିଁ କାରଣ ଗଛ ଉପୁଡ଼ି ପଡ଼ିଲା ଶବ୍ଦ ହେଲା ଭୂମିକମ୍ପ ଭଳିଆ ଲାଗିଲା ସବୁ ଆସି ପହଞ୍ଚିଗଲେ ତା ଭିତରେ କେଉଁଠି ସମୟ ଥିଲା ଯେ ସେମାନେ ଆସିକରି ଏତେ କଥା କହିକି ଗଲେ ତେଣୁ ଇଏ ଭଗବାନ ସବୁ ଅଦ୍ଭୁତ କର୍ମ ଆମର କହିବାର ଉଦ୍ଦେଶ୍ୟ ହେଉଛି ଏଇଭଳି ଭାବରେ ଜଣେ ଯେତେବେଳେ ବଦ୍ଧ ଅବସ୍ଥାରେ ମୁକ୍ତ ଅବସ୍ଥା ପ୍ରାପ୍ତ ହେବ ସେ ସେଇଭଳି ଭାବରେ ମୁକ୍ତ ଶରୀର ପ୍ରାପ୍ତ ହେବ ଆମର ଯେଉଁ ଦିବ୍ୟ ଶରୀର ରହିଛି ସେ ଦିବ୍ୟ ଶରୀର ମଧ୍ୟ ଆମେ ପ୍ରାପ୍ତ ହେବା ତେଣୁ ଆଜି ଭଗବାନ ତାଙ୍କର ଯେଉଁ ରୂପ ଦେଖାଉଛନ୍ତି ଏଇଭଳି ଭାବରେ ଅନେକ ଅଦ୍ଭୁତ ସବୁ ଦର୍ଶନ କରିବେ ବିଶ୍ୱ ରୂପରେ ପ୍ରଭୁପାଦ ମହାରାଜ କହୁଛନ୍ତି ଏଇ ଯେଉଁ ହାତ ଗୋଡ଼ ସବୁ ଭଗବାନ ରହିଛି ଇଏ ଆମର ହାତ ଗୋଡ଼ ଭଳି ନୁହଁ ଇଏ ହେଉଛି ଭଗବାନଙ୍କ ଦିବ୍ୟ ଆମର ବର୍ଣ୍ଣନା କରାଯାଇଛି ଉପନିଷଦରେ ଯେ ଅପାଣି ପାଦ ଯବନ ରହିତା ଭଗବାନଙ୍କର ପାଣି ବା ହାତ ନାହିଁ ପାଦ ମଧ୍ୟ ନାହିଁ କିନ୍ତୁ ଯବନ ରହିତା ତାଙ୍କର ପାଦ ନଥିଲେ ମଧ୍ୟ ସେ ଖୁବ୍ ଦ୍ରୁତ ବେଗରେ ଗତି କରିପାରନ୍ତି ତାଙ୍କର ହାତ ନଥିଲେ ମଧ୍ୟ ସେ ସବୁ ଗ୍ରହଣ କରିପାରନ୍ତି ତାର କହିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ଯେଉଁ ପାଣି ବା ହସ୍ତ ରହିଛି ବା ଭଗବାନଙ୍କ ଯେଉଁ ପାଦ ରହିଛି ଇଏ ହେଉଛି ଅପ୍ରାକୃତ ଏ ଆମ ଭଳି ପ୍ରାକୃତ ହାତ ପାଦ ସବୁ ନୁହଁ ଆମ ଶରୀର ହେଉଛି ପ୍ରାକୃତ ଶରୀର ତାଙ୍କର ସବୁ ଅପ୍ରାକୃତ ଶରୀର ତେଣୁ ଏଇଟାକୁ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ବୁଝିପାରନ୍ତିନି ସେମାନେ କହନ୍ତି ଭଗବାନଙ୍କର ଆକାର ନାହିଁ ନିରାକାର ମହିମା ଅଲେଖ ଯେଉଁ ତାଙ୍କର ଇଏ ତାଙ୍କର କିଛି ରୂପ ନାହିଁ ରୂପରେଖ ନାହିଁ ଇଏ ଶୂନ୍ୟଦେଇ ଯେଉଁ କହୁଛନ୍ତି ତାଙ୍କ ରୂପ ନାହିଁ କାହିଁକିନା ସେ ଶାସ୍ତ୍ରରେ ବର୍ଣ୍ଣନା କରାଯାଏ ଅପାଣି ପାଦ ତାଙ୍କର ପାଣି ନାହିଁ କି ପାଦ ନାହିଁ କିନ୍ତୁ ତାପରେ ଯେଉଁ କୁହାଯାଏ ଯବନ ରହିତା ସେଇଟାକୁ ସେମାନେ ବୁଝିପାରନ୍ତି ନାହିଁ ତାଙ୍କର ପାଣି ନଥିଲେ ମଧ୍ୟ ହାତ ନଥିଲେ ମଧ୍ୟ ସେ ସବୁ ଗ୍ରହଣ କରିପାରନ୍ତି ତାଙ୍କର ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତ ବେଗରେ ଗତି କରିପାରନ୍ତି ତେଣୁ ଆଉ କହିବାର ଉଦ୍ଦେଶ୍ୟ ଭଗବାନଙ୍କର ସବୁ ହେଉଛି ଅପ୍ରାକୃତ ଏ ପ୍ରାକୃତ ନୁହଁ ହେଉଛି ଦିବ୍ୟ ଏଇଟା ବୁଝିବାକୁ ପଡ଼ିବ ତେଣୁ ଏଇ ଯେଉଁ ଦିବ୍ୟ ରୂପ ସବୁ ରହୁଛି ସେଥିପାଇଁ ଦିବ୍ୟ ଚକ୍ଷୁ ମଧ୍ୟ ଦରକାର ସେମାନେ ପ୍ରାକୃତ ଆମେ ମଧ୍ୟ ଏଇ ରୂପ ଏଇ ସବୁ ଯେଉଁ ଆମର ରହିଛି ଇନ୍ଦ୍ରିୟମାନେ ରହିଛି ଏଇ ଇନ୍ଦ୍ରିୟମାନେ ପ୍ରାକୃତ ଇନ୍ଦ୍ରିୟ ଆମେ ବର୍ତ୍ତମାନ ରହିଛି କିନ୍ତୁ ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେତେବେଳେ ଆମେ ଭଗବାନଙ୍କର ସେବା କରିବା ସେତେବେଳେ ଆମର ଇନ୍ଦ୍ରିୟ ଦ୍ୱାରା ଆମେ ଭଗବାନଙ୍କୁ ମଧ୍ୟ ଦର୍ଶନ କରିପାରିବା ସେଥିପାଇଁ କୁହାଯାଇଛି ଶାସ୍ତ୍ରରେ ଯେ ଭଗବାନଙ୍କର ନାମ ଯେଉଁ ରହିଛି ଅଥବା ଶ୍ରୀକୃଷ୍ଣ ନାମାଦି ନ ଭବେ ଗ୍ରାହ୍ୟ ଇନ୍ଦ୍ରିୟ ଭଗବାନଙ୍କର ନାମ ହେଉ ବା ରୂପ ହେଉ ଗୁଣ ହେଉ ଲୀଳା ହେଉ ଏସବୁକୁ ଆମେ ଆମର ଭୌତିକ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଜାଣିପାରିବା ନାହିଁ କିନ୍ତୁ ସେବନ୍ମୁଖୀ ଯିବା ଦେଉ କିନ୍ତୁ ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କର ସେବାରେ ଇନ୍ଦ୍ରମାନଙ୍କ ଦ୍ୱାରା ଭଗବାନଙ୍କର ସେବା କରିବା ତାହେଲେ ଭଗବାନ ଆବିର୍ଭାବ ହେବେ ଏ ଇନ୍ଦ୍ରିୟମାନେ ଅପ୍ରାକୃତ ଇନ୍ଦ୍ରିୟରୁ ପ୍ରାକୃତ ଇନ୍ଦ୍ରିୟରୁ ଦିବ୍ୟ ଇନ୍ଦ୍ରିୟ ହେଇଯିବେ ଏଇ ଇନ୍ଦ୍ରିୟମାନଙ୍କର ଯେଉଁ ରହିଛି କେତେ ଇନ୍ଦ୍ରିୟ ରହିଛି ତା ଦେହରେ ମୁଖ୍ୟ ଇନ୍ଦ୍ରିୟ ହେଉଛି ଜିହ୍ୱା କାରଣ ଆମେ ଯେଉଁ ସବୁ ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି ତେଣୁ ଇଏ ଜିହ୍ୱା ଗୋଟିଏ ଇନ୍ଦ୍ରିୟ ଯେ ଦୁଇଟାର କାର୍ଯ୍ୟ କରୁଛି କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି ଏବଂ ଜ୍ଞାନେନ୍ଦ୍ରିୟର ମଧ୍ୟ କାର୍ଯ୍ୟ କରୁଛି କର୍ମେନ୍ଦ୍ରିୟର କ'ଣ କାର୍ଯ୍ୟ କରୁଛି ନା ସେ କଥା କହୁଛି କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ଦ୍ୱାରା କ'ଣ କରୁଛି ଜ୍ଞାନେନ୍ଦ୍ରିୟର କାର୍ଯ୍ୟ ନା ସେ ହେଉଛି ରସ ରସ ଗ୍ରହଣ କରୁଛି ରସ ପ୍ରାପ୍ତ ହେଉଛି ଜାଣିପାରୁଛି ରସ ଏଇଟା ଏଇଭଳିଆ ରସ ରହିଛି ରସନା ତେଣୁ ଯେତେ ଇନ୍ଦ୍ରିୟ ଅଛନ୍ତି ଜିହ୍ୱା ଇନ୍ଦ୍ରିୟ ହେଉଛି ସବୁଠାରୁ ଶ୍ରେଷ୍ଠ ତାର ମଧ୍ୟ ଜିହ୍ୱା ଅତି ଲୋଭମୟ ସୁଦୁର୍ମତି ଏ ଜିହ୍ୱା ଇନ୍ଦ୍ରିୟଟାକୁ ଯଦି ଆମେ କଣ୍ଟ୍ରୋଲ କରିଦେବା ତାହେଲେ ସବୁ ଇନ୍ଦ୍ରିୟମାନେ କଣ୍ଟ୍ରୋଲ ହୋଇଯିବେ ତେଣୁ ଆକୁ କଣ୍ଟ୍ରୋଲ କରିବାର ଉପାୟ ହେଉଛି କୃଷ୍ଣ ବଡ଼ ଦୟାମୟ କରିବାର ଜିହ୍ୱା ଦେହ ସ୍ୱପ୍ରସାଦ ନଦୀ ଭଗବାନଙ୍କର ପ୍ରସାଦ ପ୍ରାପ୍ତ ହେବା ଜିହ୍ୱା ମାଧ୍ୟମରେ ଏବଂ ଭଗବାନଙ୍କର କଥା କହିବା ଭଗବାନ କଥା ଆମେ ଯଦି ନ ଜାଣିଛେ ମଧ୍ୟ ଭଗବାନଙ୍କର ନାମ ନେବା ହରେ କୃଷ୍ଣ 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 ହରେ ହରେ हरे राम 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 तेणु यही भाव में जो भगवान सेवा निजुक्त रहा से आम भगवान रूप को देखिपर भगवान दिव्य रूप को देखिपर ये जो रूप को देखुंस विश्व रूप को देखुं अर्जुन देखिकी सन्तुष्ट होना भगवान जो दुई भुज मुरलीधार रूप रही रूप को देखापी प्रार्थना करेंगे तेणु आम जिते आम इंद्रिय मान द्वारा भगवान सेवार निजुक्त रहा से आम भगवान दिव्य रूप को देखापी समर्थ हो पार तेणु आम कथा को विश्राम दे कह कि प्रश्न अच्छी जय श्री भगवद गीता की जय श्री गोपाल महाराज की जय श्री गुरुदेव की अनंत कोटि वैष्णव की दाई गोत्रमानंदी
चैतन्य महाप्रभु पैसा कल आसंता कल पैसा।